ରଥି କୂଳେ ଲକ୍ଷ୍ମଣ ଯେ କାଳେ ବୈଦେହି ବିସର୍ଜି କଲେ, ବ୍ୟାପିଥିଲା ଖରା ଶଶାଗରା ଧରା ନିର୍ମଳ ଅମ୍ବର ତଳେ, ରାଘବ ବଧୂର ନିର୍ଯାତନ ସୁର ପୁରକୁ ଦିଶିଲେ ଲଜ୍ଜା ହେବ ବୋଲି ଦିବାନାଥଙ୍କ ଶିଖିବା ସୁବ୍ରଜବନିକା ସଜ୍ଜା। ସେ ରହସ୍ୟ କରିବାକୁ ଦୃଶ୍ୟ ଭାସ୍କର ବଂଶର ଦୋଷ ଅଚିରେ ଅବନି ପୃଷ୍ଠୁ ସେ ଯବନୀ ଉଠାଇ ଦେଲା ପ୍ରଦୋଷ ବିହଙ୍ଗମ ଗଣ ଡାକନ୍ତେ ଗଗନ ପ୍ରାଙ୍ଗଣେ ତାରକା ପଛେ ଏକ ତା ପଛେ ଅନେକ ଆସି ହୋଇ ଗଲେ ଠୁଳ। ରାମଚନ୍ଦ୍ର ରବି ବଂଶୀ ବିଷର୍ଣ୍ଣ ବଦନେ ସଜଳ ନୟନେ ଏକାକୀ ଅଛନ୍ତି ବସି, ଭାବୁଥିଲେ ରାଜ ଅଧିକାର ବ୍ୟାଜ ଅଟେ ମହାଦାସତ୍ୱର ଏହି ଉଚ୍ଚ ପଦେ ପ୍ରକୃତିର ପଦେ ଖଟିବା ହୁଏ ମାତର, ଖଟିବା ହୁଏ ମାତର, ଖଟିବା ହୁଏ।